ମୋ ନାଁଟା ହେଲା ଜସ୍ମିନ ନାୟକ, ଆମ ଗାଁ ରାଇକୁଲ। ଏବେ ରେସିପି ବିଷୟରେ କହିବା ପାଇଁ ଯାଉଛି। ପୋଇ ଶାଗକୁ ଫାଷ୍ଟ ତୋଳିବ, ପୁଣି ତାକୁ ଧୋଇବ, ପୁଣି କାଟିବ, ତାକୁ ଚୁନା ଦେଇକି ତାକୁ ଲଙ୍କା ଗୁଣ୍ଡ ଟିକେ ଲୁଣ ଟିକେ ଦେଇକି ତାକୁ ଗୋଳେଇବ। ତାପରେ ତାୱାରେ ଟିକେ ତେଲ ପକେଇକି ତାକୁ ଚକୁଳି ଭଳିଆ ମାନେ ପିଠଉ କରିବ। ତାପରେ ସିଝିଗଲା ପରେ ତାକୁ କାଢିବ, ତାପରେ ଖାଇବ। ହେଇଗଲା ପୋଇ ଶାଗ ପିଠଉ।